ମୁଁ ସ୍ୱପ୍ନାକୁ ମାରି ମହାନ୍ତି ୱାର୍ଡ ନମ୍ବର 49 ର ତପବନ ଲେନ୍ ବସ୍ତିରେ ରହୁଅଛି। ଆମର ଆଜି ଏଠାରେ ଏକ ଲାଟ୍ରିନ୍ ଟାଙ୍କି ସଫା କରିବାର ଏକ ଆୱାରନେସ୍ କାର୍ଯ୍ୟକ୍ରମ ହୋଇଥିଲା। ଏହି ଆୱାରନେସ୍ କାର୍ଯ୍ୟକ୍ରମ ଆମେ କି ୱାର୍ଡ ଯେଉଁ ସ୍କାନ୍ କରିକି କିଭଳି ଲୋକ ଗଭର୍ଣ୍ଣମେଣ୍ଟ ଗାଡ଼ି ଡାକି 6 ମାସରେ ଥରେ ଲେଖା ଗାଡ଼ି ଡକେଇକି କେମିତି ଲାଟ୍ରିନ୍ ଟାଙ୍କି ସଫା କରିବା ସେ ବିଷୟରେ ଆମକୁ ଅବଗତ କରାଇଥିଲେ। ଆଉ ମୁଁ ଜାଣିବା ସହିତ ମୋ ସାହିରେ ଥିବା ଲୋକମାନଙ୍କୁ ମୁଁ ଏ ବିଷୟରେ ଅବଗତ କରାଇବି। ଆଉ ଯେହେତୁ ପ୍ରାଇଭେଟ୍ ଗାଡ଼ି ଡାକିବା ଦ୍ୱାରା ଆମର ଏଠାରେ ଅସୁବିଧା ହେଉଛି ଯେ ସେମାନେ ମଇଳା ନେଇକି ଯେମିତି ବାହାରେ ଢାଳିବା ଦ୍ୱାରା ଆହୁରି ଅପରିଷ୍କାର ହେଉଛି, ଆମେ ସେଭଳି କାମ ନ କରିକି ଆମେ ଗଭର୍ଣ୍ଣମେଣ୍ଟ ଗାଡ଼ି ଡାକିକି କିପରି ଆମେ ସେଇଟା ନେଇକି ଆମର ପ୍ଲାଣ୍ଟରେ ଠିକ୍ ଉପଯୋଗ କରିପାରିବା ସେ ବିଷୟରେ ଆମେ ଲୋକମାନଙ୍କୁ ଆମକୁ ଅବଗତ କରାଇଥିଲେ। ଆଉ ଆମେ ବି ଲୋକମାନଙ୍କୁ ସେଇଆ ଜଣାଇବୁ।